ନମସ୍କାର, ମୋ ନାଁ କାମିନବାଳା ଷଡ଼ଙ୍ଗୀ। ମୁଁ ମୁଣ୍ଡା ବିଜୁ ଆଦର୍ଶ କଲୋନୀର ଏଜିଓ କମିଟିର ପ୍ରେସିଡେଣ୍ଟ। ଆମର ଆଜି ସେ ଡ୍ରେନ୍ର ଅସୁବିଧା ପାଇଁ ମିଟିଂ ବସିଥିଲା। ସିଧୁଆର ଦିଦିମାନେ ଆସି ମିଟିଂ କରୁଥିଲେ। ଆମର ଡ୍ରେନ୍ଟି କ୍ଲିନ୍ ନାହିଁ, ପାଣି ଜମିକି ରହିବାରୁ ମଶା ହେଉଛନ୍ତି। ବର୍ଷା ହେଲେ ବି ପାଣି ଉପରକୁ ଉଠି ଆସି ଘରେ ପଶିଯାଉଛି। ସେଥିପାଇଁ ଆମେ ଆଜି ଗୋଟେ ଆପ୍ଲିକେସନ୍ ଲେଖିକିରି ଦଉଛୁ, ଆଉ ଆମ ଡ୍ରେନ୍ଟି କ୍ଲିନ୍ କରାହେଲେ ଆମେ ଟିକେ କରିମୁ। ଆମେ ସେଠି 5-7 ଘର ପୁରା ସେ ଡ୍ରେନ୍ ଅସୁବିଧା ପାଇଁ ରହୁଛୁ, ଅସୁବିଧାରେ ବହୁତ ପାଣି ପଶିଯାଉଛି ଘରେ। ଆପ୍ଲିକେସନ୍ କହିବେ।